हेलो हेलो, ମୁଁ ଭରତ ସାହୁ, ନିରଙ୍କାରୀ ନଗର ସାଲିଆସାହି 21 ନମ୍ବର ୱାର୍ଡର ସଂଗ୍ରହ। ମୋର ଅଭିଯୋଗ ହେଉଛି ଯେ ବିଏମ୍ସି ଯେଉଁ ସଫେଇ କରୁଛନ୍ତି, ବର୍ତ୍ତମାନ ଆମର ନିରଙ୍କାରୀ ମଠ ଠାରୁ ଆଖଣ୍ଡଳମଣି ମନ୍ଦିର ଦେଇ ଯେଉଁ GIT କଲେଜ ପର୍ଯ୍ୟନ୍ତ ଏକ ରାସ୍ତା ଅଛି, ସେ ରାସ୍ତା ଠିକ ରୂପେ ସଫେଇ କାର୍ଯ୍ୟକ୍ରମ ହେଉନାହିଁ। କୋଡ଼ କୋଡ଼ ମଇଳା ରାସ୍ତାରେ ଜମା ହୋଇଛି, ଏହା କିପରି ତୁରନ୍ତ କୌଣସି ସଫେଇ କର୍ମଚାରୀ ନିୟୋଜକ କରି ଏହା କାର୍ଯ୍ୟକାରୀ କଲେ ଆମେ ବହୁତ ଖୁସି ହେବୁ। ମୋର ଏତିକି ଅଭିଯୋଗ, ଏହି ରାସ୍ତାଟି କୌଣସି ସଫେଇ କର୍ମଚାରୀ ମାନେ ଆସୁନାହାନ୍ତି, ଆଉ କୁଢ଼ କୁଢ଼ ମଇଳା ରାସ୍ତାରେ ଜମା ହୋଇ ରହିଅଛି। ତେଣୁ ଏହାର ନିହାତି ବିଚାର କରି ଏଠି କିଛି ସଫେଇ କର୍ମଚାରୀ ପଠାନ୍ତୁ ଏବଂ ଏହି ରାସ୍ତାଟି ସୁନ୍ଦର କରି ସଫାରେ ରହିଲେ ଆମେ ବହୁତ ଖୁସି ହେବୁ। ଏତିକି ଆମର ଆବେଦନ ଆପଣଙ୍କୁ ରହିଲା। ମୁଁ ଏତିକି କହି ମୋର ବକ୍ତବ୍ୟ ବନ୍ଦ କରୁଛି, ଆଉ ବେଶୀ କିଛି କହିବାକୁ ଚାହୁଁନାହିଁ। ଜୟ ଉତ୍କଳ ଜନନୀ।